କାଳନ୍ଦୀ ମଲ୍ଲିକ, ଫ୍ୟାମିଲି ପ୍ଲାନିଂ ଆସୋସିଏସନ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ବ୍ରାଞ୍ଚରେ ମୁଁ ଫିଲ୍ଡ ୱାର୍କର ଅଛି। ଆଜି ଯାହା ଡିସ୍କସନ କଲି ମ୍ୟାଡାମଙ୍କ ସହିତ, ଦୀପ୍ତିମୟୀ ମ୍ୟାଡାମଙ୍କ ସହିତ ଏବଂ ଅନୁପମା ମ୍ୟାଡାମଙ୍କ ସହିତ, ଇଟ୍ ଇଜ୍ ଗୁଡ୍ ଷ୍ଟେପ୍ ଫର୍ ଆୱାର ଭୁବନେଶ୍ୱର ସିଟି ଟାଉନ୍ ପାଇଁ, ବହୁତ ବଢିଆ ପଦକ୍ଷେପ, ଉଚ୍ଚକୋଟିର ପଦକ୍ଷେପ। ଏବଂ ଆମେ ଯୋଉ ବସ୍ତିମାନଙ୍କ ପାଇଁ, ଯୋଉଠି ଆମେ କେହି ପହଞ୍ଚି ପାରୁନାହାନ୍ତି, ସେଇପାର ସେଠି ଯାଇ ପହଞ୍ଚିକି ଲୋକମାନଙ୍କ ଏତେଟା ବୁଝେଇକି ସେମାନଙ୍କୁ କିଛି ସାହାଯ୍ୟ ଏବଂ କିଛି ସହଯୋଗ, ଭାୟା ମିଡିଆ ମଧ୍ୟ ସେ ଏତେ କାମ କରିପାରୁଛି। ସେଥିପାଇଁ ସି ଫାୟାରକୁ ମୁଁ ଆଉଥରେ ମୋ ତରଫରୁ, ଫ୍ୟାମିଲି ପ୍ଲାନିଂ ଆସୋସିଏସନ ଅଫ୍ ଇଣ୍ଡିଆ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। ଥ୍ୟାଙ୍କ ୟୁ।